ଦ୍ୱିତୀୟ ସାମୁଏଲ ଅଧ୍ୟାୟ ଦଶ ଏଥିଉତାରେ ଅମନ ସନ୍ତାନଗଣର ରାଜା ମରନ୍ତେ ତାହାର ପୁତ୍ର ହାନୁନ୍ ତାହାର ପଦରେ ରାଜା ହେଲା। ତହିଁରେ ଦାଉଦ କହିଲେ, ହାନୁନ୍ର ପିତା ନାହସ୍ ଯେପରି ମୋ ପ୍ରତି ଦୟା ପ୍ରକାଶ କରିଥିଲା ସେପରି ମୁଁ ହାନୁନ୍ ପ୍ରତି ଦୟା ପ୍ରକାଶ କରିବି। ତେଣୁ ତାହାକୁ ପିତୃଶୋକରୁ ସାନ୍ତ୍ୱନା କରିବା ନିମନ୍ତେ ଦାଉଦ ଆପଣା ଦାସମାନଙ୍କୁ ପଠାଇଲେ। ତେଣୁ ଦାଉଦଙ୍କର ଦାସମାନେ ଅମନ ସନ୍ତାନଗଣର ଦେଶରେ ଉପସ୍ଥିତ ହେଲେ। ମାତ୍ର ଅମନ ସନ୍ତାନଗଣର ଅଧିପତିମାନେ ସେମାନଙ୍କ ପ୍ରଭୁ ହାନୁନ୍ଙ୍କୁ କହିଲେ, ଦାଉଦ ଆପଣଙ୍କ ନିକଟକୁ ସାନ୍ତ୍ୱନାକାରୀମାନଙ୍କୁ ପଠାଇଅଛି ବୋଲି ସେ ଯେ ଆପଣଙ୍କ ପିତାଙ୍କର ସମ୍ଭ୍ରମ କରୁଅଛି, ଏହା କି ଆପଣ ବିଚାର କରନ୍ତି? ଦାଉଦ କି ନଗର ଅନୁସନ୍ଧାନ କରିବା ଅଭିପ୍ରାୟରେ ତହିଁରେ ଭ୍ରମଣ କରିବାକୁ ଓ ତାହା ନାଶ କରିବାକୁ ଆପଣ ଦାସମାନଙ୍କୁ ତୁମ୍ଭ କତିକି ପଠାଇ ନାହିଁ? ତହିଁରେ ହାନୁନ୍ ଦାଉଦଙ୍କର ଦାସମାନଙ୍କୁ ଧରି ସେମାନଙ୍କ ଦାଢ଼ିର ଅଧେ କ୍ଷୋର କଲା ଓ ସେମାନଙ୍କ ପିଛାପାଖ ବସ୍ତ୍ର ମଝିରୁ କାଟି ପକାଇ ସେମାନଙ୍କୁ ବିଦାୟ କରିଦେଲା। ତେଣୁ ସେମାନେ ଦାଉଦଙ୍କୁ ଏହା ଜ୍ଞାତ କରାନ୍ତେ ସେମାନଙ୍କୁ ଭେଟିବା ପାଇଁ ଲୋକ ପଠାଇଲେ, କାରଣ ସେମାନେ ଅତିଶୟ ଲଜ୍ଜିତ ଥିଲେ। ପୁଣି ରାଜା କହିଲେ, ତୁମ୍ଭମାନଙ୍କ ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ଜିରିହରେ ଥାଅ, ତହିଁ ଉତ୍ତାରେ ଫେରିଆସିବ। ଏଥିରେ ଅମନ ସନ୍ତାନମାନେ ଦେଖିଲେ ଯେ ସେମାନେ ଦାଉଦଙ୍କ ସମ୍ମୁଖରେ ଦୁର୍ଗନ୍ଧ ସ୍ୱରୂପ ହୋଇଅଛନ୍ତି। ଏଣୁ ଅମନ ସନ୍ତାନଗଣ ଲୋକ ପଠାଇ ବୈଥ ରହବସ୍ତ ଓ ସୋବାସ୍ଥିତ ଅରାମୀୟ 20,000 ପଦାତିକକୁ ଓ 1,000 ଲୋକ ସହିତ ମାଖାର ରାଜାକୁ ଓ ଟୋବର 12,000 ଲୋକଙ୍କୁ ବେତନ ଦେଇ ରଖିଲେ। ଆଉ ଦାଉଦ ଏହା ଶୁଣି ଜୟାବକୁ ଓ ବୀର ସୈନ୍ୟ ସମସ୍ତଙ୍କୁ ପଠାଇଲେ। ତହିଁରେ ଅମନ ସନ୍ତାନଗଣ ବାହାର ହୋଇ ଆସି ଦ୍ୱାର ପ୍ରବେଶ ସ୍ଥାନ ନିକଟରେ ଯୁଦ୍ଧ ସାଜିଲେ। ପୁଣି ସୋବା ଓ ରହବ୍ର ଅରାମୀୟ ଲୋକମାନେ ଆଉ ଟୋବର ଓ ମାଖାର ଲୋକମାନେ କ୍ଷେତ୍ରରେ ଅଲଗା ରହିଲେ। ଏହି ରୂପେ ଜୟାବ ଆପଣା ବିରୁଦ୍ଧରେ ଆଗେ ଓ ପଛେ ଯୁଦ୍ଧ ସଜ୍ଜିତ ହେବାର ଦେଖି ଇସ୍ରାଏଲର ସମୁଦାୟ ବଛା ଲୋକ ମଧ୍ୟରୁ ଲୋକ ବାଛି ଅରାମିଆମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲା। ପୁଣି ସେ ଅବଶିଷ୍ଟ ଲୋକମାନଙ୍କୁ ଆପଣା ଭାଇ ଅବିଷୟ ହସ୍ତରେ ସମର୍ପଣ କଲା। ତହିଁରେ ସେ ସେମାନଙ୍କୁ ନେଇ ଅମନ ସନ୍ତାନଗଣ ବିରୁଦ୍ଧରେ ସୈନ୍ୟ ସଜାଇଲା। ପୁଣି ସେ କହିଲା, ଯେବେ ଅରାମିଆମାନେ ମୋତେ ବଳିବେ ତେବେ ତୁମ୍ଭେ ମୋତେ ସାହାଯ୍ୟ କରିବ, ମାତ୍ର ଯେବେ ଅମନ ସନ୍ତାନମାନେ ତୁମ୍ଭକୁ ବଳିବେ ତେବେ ମୁଁ ଆସି ତୁମ୍ଭକୁ ସାହାଯ୍ୟ କରିବି। ବଳବାନ ହୁଅ, ଆମ୍ଭେମାନେ ଆପଣା ଲୋକମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରମାନଙ୍କ ନିମନ୍ତେ ଆପଣମାନଙ୍କୁ ବଳବାନ କରୁ, ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଭଲ ସେ ତାହା କରନ୍ତୁ। ତହିଁରେ ଜୟାବ ଓ ତାହାର ସଙ୍ଗୀ ଲୋକମାନେ ଅରାମ୍ୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ନିକଟକୁ ଆସନ୍ତେ ସେମାନେ ତାହା ସମ୍ମୁଖରୁ ପଳାଇଲେ। ଏଥିରେ ଅରାମ୍ୟମାନଙ୍କୁ ପଳାଇବାର ଦେଖି ଅମନ ସନ୍ତାନଗଣ ମଧ୍ୟ ଅବିଶ୍ୱାସ ସମ୍ମୁଖରୁ ପଳାଇ ନଗରରେ ପ୍ରବେଶ କଲେ। ତେବେ ଜୟାବ ଅମନ ସନ୍ତାନମାନଙ୍କ ନିକଟରୁ ଜିରୁସାଲମକୁ ଫେରିଆସିଲା। ଏ ଉତ୍ତାରେ ଅରାମିଆମାନେ ଇସ୍ରାଏଲ ସମ୍ମୁଖରେ ଆପଣମାନଙ୍କୁ ପରାସ୍ତ ଦେଖି ଏକତ୍ର ହେଲେ। ପୁଣି ହଦ୍ ଦେଶର ଲୋକ ପଠାଇ ନଦୀର ସେପାରିସ୍ଥିତ ଅରାମିଆମାନଙ୍କୁ ଅଣାଇଲା। ତେଣୁ ସେମାନେ ହେଲମ୍କୁ ଆସିଲେ। ହଦ୍ ଦେଶର ସେନାପତି ସୋବକ ସେମାନଙ୍କର ଅଗ୍ରଗାମୀ ଥିଲା। ଏ ଉତ୍ତାରେ ଦାଉଦଙ୍କୁ ଏହା ଜ୍ଞାତ କରାଯାଆନ୍ତେ ସେ ସମୁଦାୟ ଇସ୍ରାଏଲକୁ ଏକତ୍ର କରି ଜର୍ଦ୍ଦନ ପାର ହୋଇ ହେଲମ୍କୁ ଆସିଲେ। ତହିଁରେ ଅରାମିଆମାନେ ଦାଉଦଙ୍କ ସମ୍ମୁଖରେ ସୈନ୍ୟ ସଜାଇ ତାଙ୍କ ସଙ୍ଗେ ଯୁଦ୍ଧ କଲେ, ମାତ୍ର ଅରାମ୍ୟମାନେ ଇସ୍ରାଏଲ ସମ୍ମୁଖରୁ ପଳାଇଲେ। ପୁଣି ଦାଉଦ ଅରାମ୍ୟମାନଙ୍କ 700 ରଥାରୂଢ଼ ଓ 40,000 ଅଶ୍ୱାରୂଢ଼ ସୈନ୍ୟ ବଧ କଲେ। ପୁଣି ସେ ସେମାନଙ୍କ ସେନାପତି ସବୋକକୁ ଆଘାତ କରନ୍ତେ ସେ ସେହିଠାରେ ମଲା। ତେଣୁ ହଦ୍ ଦେଶର ଅଧୀନ ସମସ୍ତ ରାଜା ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଇସ୍ରାଏଲ ସହିତ ସନ୍ଧି କରି ସେମାନଙ୍କର ଦାସ ହେଲେ। ଏହେତୁ ଅରାମିଆମାନେ ଅମନ ସନ୍ତାନଗଣକୁ ଆଉ ସାହାଯ୍ୟ କରିବାକୁ ଭୟ କଲେ।